ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଚାଲିଛି ଆଲୋଚନା। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ କରାଯିବା ନେଇ ସରକାରଙ୍କ ନିଷ୍ପତ୍ତି। ନୌସେନା ଦିବସ ପାଳନ ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଆଜିଠାରୁ ଆରମ୍ଭ ହେଲା ସମରାଭ୍ୟାସ ଏବଂ ଉଚିତ ମାର୍ଗ ଚୟନ କର, ମୋ ସ୍ୱାସ୍ଥ୍ୟ ମୋ ଅଧିକାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ। ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦେଶର ସୁରକ୍ଷାକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି। ବୈଠକରେ ଜାତୀୟ ସୁରକ୍ଷାକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବା ସହ ଆତଙ୍କବାଦ ଓ ମାଓବାଦୀ ମୁକାବିଲା, ଅନ୍ତର୍ଜାତୀୟ ସୀମା ଓ ଉପକୂଳ ସୁରକ୍ଷା, ସାଇବର ଅପରାଧ ଏବଂ ବେଆଇନ ନିଶା ଦ୍ରବ୍ୟ କାରବାରକୁ ରୋକିବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ପୁଲିସ୍ ତଦନ୍ତରେ ନୂତନ ଜ୍ଞାନକୌଶଳ ଓ ପୁଲିସ୍ଙ୍କ ଉତ୍ତମ ବ୍ୟବହାର ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ସୁରକ୍ଷା ସଂକ୍ରାନ୍ତୀୟ ଆହ୍ୱାନର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବା ପାଇଁ ଗତ ଶୁକ୍ରବାରଠାରୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା ମିଳିତ ଭାବେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର 3.5 କୋଟି ଲୋକଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ ଦିଆଯିବ। ଦେଶର 27,000 ଡାକ୍ତରଖାନାରେ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିପାରିବ।
ଆୟୁଷ୍ମାନ ଭାରତ ଯୋଜନାରେ କୋ ବ୍ରାଣ୍ଡିଂ ହେଇକିରି ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହିତ ତା ପାଇଁ ଏବେ ତ ଲଞ୍ଚିଂ କରାହେବ ଏବଂ ତାର ମଧ୍ୟ ଏମ୍ଓୟୁ କରିକିରି ଭାରତ ସରକାରଙ୍କ ସହିତ ପୁରା ଇଣ୍ଡିଭିଜୁଆଲ କାର୍ଡ ଦିଆହେବ ପାଖାପାଖି ଆମର 3.5 କୋଟି ଲୋକଙ୍କୁ, ଏବଂ ସେମାନେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପାଖାପାଖି 27,000 ହସ୍ପିଟାଲରେ ଏଇ ଟ୍ରିଟମେଣ୍ଟର ସୁବିଧା ପାଇବେ। ଆମେ ଏଇ ଫାଇନାନ୍ସିଆଲ ଇୟର ଭିତରେ ଲାଗୁ କରିବୁ ଏବଂ ବହୁତ ଜଲ୍ଦି ଆପଣମାନଙ୍କୁ ତାର ଇନଫର୍ମେସନ ଯିବ। ଟାର୍ଗେଟ ନିଆ ହେଇଛି ଯେ ବାଇ 2030 ଆମର ଏଡ୍ସରେ ଆଉ କେମିତି ଆକ୍ରାନ୍ତ ନ ହେବେ ତା ପାଇଁ ମଧ୍ୟ ସରକାର ସୂଚିତ ଦେବେ।
ବିଧାନସଭା ଚାଲିଥିବାରୁ ଚଳିତ ମାସର ସୋମବାରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ଚଳିତ ମାସ 2, 9, 16, 23 ଓ 30 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସମାଜ ଓ ରାଷ୍ଟ୍ର ଗଠନରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶକ ଉନ୍ନତି ପଥରେ ଆଗେଇ ନେବାରେ ଶିକ୍ଷକଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶିକ୍ଷାମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷାନୀତି 2020 ଦ୍ୱାରା ଦେଶର ଯୁବଶକ୍ତିକୁ ଆତ୍ମନିର୍ଭର କରିବାରେ ଏକ ବଳିଷ୍ଠ ପଦକ୍ଷେପ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଚଳିତ ମାସ 4 ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ନୌସେନା ଦିବସ ପାଳନ ପୂର୍ବରୁ ପୁରୀ ବେଳାଭୂମିରେ ନୌସେନାର ସମରାଭ୍ୟାସ ଚାଲିଛି। ନୌସେନାର 25ରୁ ଉର୍ଦ୍ଧ୍ୱ ଯୁଦ୍ଧ ଜାହାଜ ଏବଂ ହେଲିକପ୍ଟର ସମରାଭ୍ୟାସରେ ସାମିଲ କରାଯାଇଛି। ଚିଲିକାସ୍ଥିତ ଭାରତୀୟ ନୌସେନାବାହିନୀର କମୋଡର ଏବଂ କମାଣ୍ଡିଂ ଅଫିସର ଦୀପକ ଅନିଲ ଆକାଶବାଣୀକୁ କହିଛନ୍ତି,
4 ଡିସେମ୍ବର ଭାରତୀୟ ନୌସେନା କେ କ୍ୟାଲେଣ୍ଡର ହି ଏକ ମହତ୍ୱପୂର୍ଣ୍ଣ ତିଥି ହେ। ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଅପରେସନ ଟ୍ରାଇଡେଣ୍ଟ କି ୟାଦ ମେ ଭାରତୀୟ ନୌସେନା ଦିବସ କେ ରୂପ ମେ ମନାୟା ଜାତା ହେ। ୟେ ଦିନ ହମାରେ ପୂର୍ବ ନୌସୈନିକୋ କି ୟାଦ ଦିଲାତା ହେ ଜିନ୍ହୋନେ ଯୁଦ୍ଧ କେ ଦୌରାନ ନିଃସ୍ୱାର୍ଥ ବଲିଦାନ ଦିଆ। ଭାରତୀୟ ନୌସେନା 1971 ସେ ଲେକର ଆଜ ତକ ନ କେବଲ ହିନ୍ଦ ମହାସାଗର କ୍ଷେତ୍ର ମେ ବଲ୍କି ବୈଶ୍ୱିକ ମଞ୍ଚ ପର ଭି ଯୁଦ୍ଧ ତତ୍ପର ବିଶ୍ୱସନୀୟ ସୁଘଟିତ ଏବଂ ଭବିଷ୍ୟ ସକ୍ଷମ ବଲ୍ କେ ରୂପ ମେ ଉଭରି ହେ।
ନୌସେନା ପକ୍ଷରୁ 20 ପ୍ରକାରର ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯିବ। ନୌସେନା ଯୋଦ୍ଧାମାନେ ଆକାଶରେ MiG-29 ଯୁଦ୍ଧ ବିମାନର କୌଶଳ ପ୍ରଦର୍ଶନ କରିବେ। ଏଥିସହ ନୌସେନାର ସ୍ୱତନ୍ତ୍ର ମାର୍କୋସ୍ କମାଣ୍ଡୋ ବେଳାଭୂମିରେ ଅପରେସନ୍ କରିବେ। ନୌସେନାର ସମରାଭ୍ୟାସକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ବଡ଼ଦାଣ୍ଡ ସମେତ ସହରର ଅନ୍ୟ କେତେକ ସ୍ଥାନରେ ଆଜିଠାରୁ ଗୁରୁବାର ପର୍ଯ୍ୟନ୍ତ କଟକଣା ଲାଗୁ ରହିବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠାରୁ 35ତମ କୋଣାର୍କ ଉତ୍ସବ ଆରମ୍ଭ ହେଉଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 5 ଦିନ ଧରି ଏହି ଉତ୍ସବ ଚାଲିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ଏବଂ ବିଦେଶର କଳାକାରମାନେ ଓଡ଼ିଶୀ, କଥକ, ମଣିପୁର, ଭାରତନାଟ୍ୟମ୍ ଆଦି ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ। ଚନ୍ଦ୍ରଭାଗା ବେଳାଭୂମିରେ ଆଜିଠାରୁ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଆରମ୍ଭ ହେଉଛି। ରାଜ୍ୟର 6ଟି ସ୍ଥାନରେ ଆଜିଠାରୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ପୁଟସିଲ, ଗଞ୍ଜାମର ସୁନାପୁର, ଭିତରକନିକା, ଦାରିଙ୍ଗବାଡ଼ି, ସାତକୋଶିଆ ଓ ହୀରାକୁଦରେ ଆଜିଠାରୁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇ ମାର୍ଚ୍ଚ ମାସ 1 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର 15 ତାରିଖରୁ କୋଣାର୍କର ରାମଚଣ୍ଡୀ ନିକଟରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓର ହିତାଧିକାରୀମାନେ ଏଣିକି ଏଟିଏମ୍ ମାଧ୍ୟମରେ ସିଧାସଳଖ ପିଏଫ୍ ପାଣ୍ଠି ଉଠାଣ ସୁବିଧା ପାଇପାରିବେ। ଆସନ୍ତା ମାସ ଜୁନ୍ ମାସରୁ ଏହି ସୁବିଧା ଉପଲବ୍ଧ ହେବ। ଏଟିଏମ୍ ମାଧ୍ୟମରେ କର୍ମଚାରୀ ଜରୁରୀକାଳୀନ ପରିସ୍ଥିତିରେ ହିଁ କେବଳ ଟଙ୍କା ଉଠାଇପାରିବେ। ଅବସର ପରେ ବି ଜମାଖାତାରେ ପର୍ଯ୍ୟାପ୍ତ ରାଶି ସୁନିଶ୍ଚିତ ରହିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କୋରାପୁଟ ଜିଲ୍ଲାରେ ଶୀତର ପ୍ରଭାବ ଅନୁଭୂତ ହେଉଥିବାରୁ ଏବଂ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ ଶନିବାର ଦିନ ସକାଳୁ ଆରମ୍ଭ ନ ହୋଇ ସକାଳ 10ଟାରୁ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ 15 ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଅଭୟାରଣ୍ୟରେ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଆଗନ୍ତୁକ ପକ୍ଷୀମାନେ ଦଳଦଳ ହୋଇ ସାତଭାୟା ଅଞ୍ଚଳର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଚିଞ୍ଚିରି ମୁହାଣ, ରାଇପାଟିଆ, ଗୁପ୍ତିଘାଟ ଆଦି ସ୍ଥାନରେ ଦେଖିବାକୁ ମିଳୁଛି। ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗଞ୍ଜାମ ଜିଲ୍ଲା ଖଲିକୋଟ ବନାଞ୍ଚଳର ଭାଲେରି ପାହାଡ଼ ଦେଇ ଆସିଥିବା 22ଟିକିଆ ହାତୀପଲ ଖଲିକୋଟ ବ୍ଲକର ଖୋଜାପଲ୍ଲୀ, ଭିକାପଡ଼ା ଏବଂ ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଧାନ ଫସଲ ଏବଂ କଦଳୀ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଚାଷୀ ଏବଂ ଗ୍ରାମବାସୀଙ୍କ ସୂଚନା ଅନୁସାରେ ହାତୀମାନେ ଗାଁ ମୁହାଁ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଉଚିତ ମାର୍ଗ ଚୟନ କର, ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ। ଏଚ୍ଆଇଭି ସହିତ ଜୀବନ ନିର୍ବାହ କରୁଥିବା ଲୋକଙ୍କୁ ସମର୍ଥନ ଏବଂ ଏଡ୍ସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ତଥ୍ୟ ଅନୁସାରେ ଅଦ୍ୟାବଧି ପୃଥିବୀରେ ପ୍ରାୟ 4 କୋଟି ଲୋକ ଏଡ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 6,30,000 ଉର୍ଦ୍ଧ୍ୱଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 2002ରୁ 2024 ମସିହା ପର୍ଯ୍ୟନ୍ତ ରାଜ୍ୟରେ 63,000 ଉର୍ଦ୍ଧ୍ୱ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ଆର୍ଥିକ ବର୍ଷରେ 2,499 ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଆର୍ଥିକ ବର୍ଷରେ ଏହି ରୋଗୀଙ୍କ ସଂଖ୍ୟା 3,726 ଥିଲା। ବିଗତ ବର୍ଷଗୁଡ଼ିକ ତୁଳନାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଓଡ଼ିଶା ଏଡ୍ସ ନିୟନ୍ତ୍ରଣ ସମିତିର ସୂଚନା ଅନୁସାରେ ଗଞ୍ଜାମ ଓ କଟକ ଜିଲ୍ଲାରେ ସର୍ବାଧିକ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ସବୁଠୁ କମ୍ ଏଡ୍ସ ରୋଗୀ ଅଛନ୍ତି। ଏଡ୍ସ ସଚେତନତା ବାର୍ତ୍ତା ନେଇ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଏଡ୍ସ ସଚେତନତା ଶୋଭାଯାତ୍ରା, ଆଲୋଚନାଚକ୍ର ଆୟୋଜନ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏଡ୍ସ ସମ୍ବନ୍ଧୀୟ ଆଲୋଚନାଚକ୍ରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ସିଡିଏମ୍ଓ ଡାକ୍ତର ସୁଧାଂଶୁ ଶେଖର ବଳ ଯୋଗଦେଇ ଏଡ୍ସ ରୋଗର ନିରାକରଣ ଦିଗରେ ଜନସାଧାରଣ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏଡ୍ସ ସଚେତନତା ଶୋଭାଯାତ୍ରା, ସହର ପରିକ୍ରମା କରିବା ସହିତ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଓ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଏଡ୍ସ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ। ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟରେ 2030 ସୁଦ୍ଧା ଏଡ୍ସ ରୋଗକୁ ଶୂନ୍ୟ ସଂକ୍ରମଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଅବସରରେ ଏଡ୍ସ ନିୟନ୍ତ୍ରଣ କରିବା ସହ ଉଭୟ ସ୍ୱାସ୍ଥ୍ୟ ଓ ମାନବିକ ଅଧିକାର ସୁରକ୍ଷା ପାଇଁ ଆଜି ଦିନରେ ଶପଥ ନେବା ପାଇଁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଚାଲିଛି ଆଲୋଚନା। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ କରାଯିବା ନେଇ ସରକାରଙ୍କ ନିଷ୍ପତ୍ତି। ନୌସେନା ଦିବସ ପାଳନ ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଆଜିଠାରୁ ଆରମ୍ଭ ହେଲା ସମରାଭ୍ୟାସ ଏବଂ ଉଚିତ ମାର୍ଗ ଚୟନ କର, ମୋ ସ୍ୱାସ୍ଥ୍ୟ ମୋ ଅଧିକାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ।